ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରୟାଗରାଜର ମହାକୁମ୍ଭ ମେଳାରେ ଯୋଗଦେଇ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ। ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। କହିଲେ ରାଜ୍ୟର 53,845 ରାଜସ୍ୱ ଗ୍ରାମର ବିକାଶ ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଓ ସଦସ୍ୟବୃନ୍ଦ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ସାକ୍ଷାତ ଆଲୋଚନା ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ମାଘ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀଜୀଉଙ୍କର ହେବ ବନକଲାଗି ନୀତି। ସନ୍ଧ୍ୟା 5ଟାରୁ ରାତି 10ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶ ପ୍ରୟାଗରାଜର ମହାକୁମ୍ଭ ମେଳାରେ ଯୋଗଦେଇ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ସଙ୍ଗମରେ ବୁଡ଼ ପକାଇ ସେ ଐଶ୍ୱର୍ଯ୍ୟିକ ଅନୁଭୂତି ପ୍ରାପ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ସେଠାରେ ଗଙ୍ଗାମାତାଙ୍କୁ ପୂଜାର୍ଚ୍ଚନା କରିଥିଲେ। ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ପ୍ରୋତ୍ସାହନ ଓ ସଂରକ୍ଷଣ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ତୀର୍ଥସ୍ଥଳରେ ଭିତ୍ତିଭୂମି ଏବଂ ସୁବିଧା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି। ସଙ୍ଗମଠାରେ ଶ୍ରୀ ମୋଦି ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସ୍ଥା ଓ ବିଶ୍ୱାସର ମହାସ୍ନାନ କରିଛନ୍ତି। ପ୍ରଧାନମନ୍ତ୍ରୀ ତ୍ରିବେଣୀ ଘାଟଠାରେ ପୂଜାର୍ଚ୍ଚନା କରିବା ସହ ସାଧୁ ସନ୍ନ୍ୟାସୀଙ୍କୁ ଭେଟିଛନ୍ତି। ସୂଚନାଯୋଗ୍ୟ, ଗତ ମାସ 13 ତାରିଖରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ଚଳିତ ମାସ 26 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ମଧ୍ୟରେ 39 କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଛନ୍ତି। ଚଳିତ ଥର ମହାକୁମ୍ଭ 144 ବର୍ଷ ପରେ ଅନୁଷ୍ଠିତ ହେଉଛି। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ମତଦାନ ଜାରି ରହିଛି। ଅପରାହ୍ନ ଗୋଟାଏ ସୁଦ୍ଧା ପାଖାପାଖି 33.31% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଆପ୍ ନେତା ଅରବିନ୍ଦ କେଜରିୱାଲ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରମୁଖ ମତଦାନ କରିଛନ୍ତି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ଚଳିତ ଥର ଏହି ନିର୍ବାଚନରେ 690 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 13,033 ପୋଲିଂ ବୁଥ୍ରେ ପ୍ରାୟ 1,56,00,000 ଭୋଟର ନିଜର ମତ ସାବ୍ୟସ୍ତ କରିବେ। ସେଥିମଧ୍ୟରେ 83,49,000 ପୁରୁଷ ଭୋଟର ଏବଂ 71,74,000 ମହିଳା ଭୋଟର ରହିଛନ୍ତି। ଆସନ୍ତା 8 ତାରିଖରେ ଭୋଟ୍ ଗଣତି ହେବା ସହ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଦାରିଦ୍ର୍ୟ ଓ ଅନଗ୍ରସରତା ବିରୋଧରେ ଏକ ଜନ ଆନ୍ଦୋଳନ। ଓଡ଼ିଶାର ସମୃଦ୍ଧି ଓ ବିକାଶରେ ଏହା ସହଯୋଗ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆଠାରେ ଆଜି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ମାଝୀ କହିଛନ୍ତି ଗ୍ରାମ ଓ ସହରରେ ଉପଲବ୍ଧ ହେଉଥିବା ସମସ୍ତ ସୁବିଧାର ଅନ୍ତରକୁ କମ୍ କରିବାରେ ଏହି ଯୋଜନା ସହାୟକ ହେବ। ଗ୍ରାମର ବିକାଶ ହେଲେ ରାଜ୍ୟର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ଆମକୁ ଗୋଟିଏ ବହୁତ ବଡ ସୁଯୋଗ ପ୍ରାପ୍ତ ହୋଇଛି। ଆମର ଏଇ ଖୋର୍ଦ୍ଧା ଜିଲ୍ଲାରୁ ଆଜି ବିକଶିତ ଗାଁ ବିକଶିତ ଓଡ଼ିଶାର ଯୋଜନାର ଶୁଭାରମ୍ଭ କରି ଆଜି ଆମେ ପ୍ରତି ଗାଁକୁ ଆଜି ବିକାଶ କରିବା ପାଇଁ ଆମେ ଆଜି ସଂକଳ୍ପବଦ୍ଧ ହୋଇକରି ଏ କାର୍ଯ୍ୟକ୍ରମକୁ ଆଜି ଶୁଭାରମ୍ଭ କରିଛନ୍ତି। ଆଉ ଏ କାର୍ଯ୍ୟକ୍ରମ ଆରମ୍ଭ କରି ମୁଁ ଅତ୍ୟନ୍ତ ଆନନ୍ଦିତ ଅଛି। ଏହି ଯୋଜନା ଗ୍ରାମ ଏବଂ ସହରରେ ଉପଲବ୍ଧ ହେଉଥିବା ବିଭିନ୍ନ ସେବା ଓ ସୁବିଧାର ଅନ୍ତରକୁ କମ୍ କରିବାକୁ ନିଶ୍ଚିତ ଭାବରେ ଏ ଯୋଜନା ସାହାଯ୍ୟ କରିବ।
ରାଜ୍ୟର 53,845 ରାଜସ୍ୱ ଗ୍ରାମର ବିକାଶ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା କାର୍ଯ୍ୟାଳୟକୁ ସଂଯୋଗ କରାଯାଇଛି। ଉଦ୍ଘାଟନୀ ସମାରୋହରେ ଜିଲ୍ଲା ଏବଂ ବ୍ଲକସ୍ତରୀୟ ପ୍ରତିନିଧିମାନେ ଆଭାସୀ ମାଧ୍ୟମରେ ସାମିଲ ହୋଇଛନ୍ତି। ଏହି ଯୋଜନା ଅଧୀନରେ ଗ୍ରାମଗୁଡ଼ିକର ମୌଳିକ ଭିଭିଭୂମିର ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ କହିଛନ୍ତି ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମୀଣ ଅର୍ଥନୀତି ଆଗକୁ ବଢ଼ିବ। ଗ୍ରାମସଭା ମାଧ୍ୟମରେ ଗାଁର ସମସ୍ତ ବିକାଶମୂଳକ କାର୍ଯ୍ୟ ପାଇଁ ନିଷ୍ପତ୍ତି ନିଆଯିବ। 2024-25 ଆର୍ଥିକ ବର୍ଷରେ ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ରାଜ୍ୟ ସରକାର ବଜେଟ୍ରେ 1,000 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏଥିପାଇଁ ମୋଟ ପାଣ୍ଠିର 40% ଆଦିବାସୀ ବହୁଳ ଅଞ୍ଚଳର ଉନ୍ନତି ପାଇଁ ଖର୍ଚ୍ଚ କରାଯିବ। ଚଳିତ ମାସ 15 ତାରିଖ ସୁଦ୍ଧା ଜିଲ୍ଲାପାଳ ଓ ବିଡିଓମାନେ ଏକ 5 ବର୍ଷୀୟ ଯୋଜନା ତାଲିକା ପ୍ରସ୍ତୁତ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ସଦର ମହକୁମା ମଠ ସାହି ଶ୍ରୀ ଗୋପାଳଜୀ ଉଚ୍ଚ ବିଦ୍ୟାଳୟଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଛନ୍ତି, ଏହି ଯୋଜନା ଦ୍ୱାରା ଆସୁଥିବା ପାଣ୍ଠିର ବିନିଯୋଗ କରାଯାଇ ଗାଁ ଭିଭିଭୂମିର ବିକାଶ ସହ କ୍ରୀଡ଼ା ଏବଂ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଅଣାଯାଇପାରିବ। ପଞ୍ଚାୟତକୁ ତୃଣମୂଳ ସ୍ତରରେ ଆର୍ଥିକ ଭାବେ ଶକ୍ତିଶାଳୀ କରିବା ଏବଂ ଜନଭାଗିଦାରୀକୁ ସୁନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ବିକଶିତ ଗାଁ ବିକଶିତ ଓଡ଼ିଶା ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଧାୟକ ଗୌରୀଶଙ୍କର ମାଝି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଓ ସଦସ୍ୟବୃନ୍ଦ ଆଜି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସିଂହଦ୍ୱାରଠାରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖଣ୍ଡୁଆ ଏବଂ କ୍ୟାଲେଣ୍ଡର ଦେଇ ସ୍ୱାଗତ କରାଯାଇଥିଲା। ଏହାପରେ କମିଶନ କୋଣାର୍କ ଓ ଧଉଳି ଗ୍ରାମ ପଞ୍ଚାୟତ ଗସ୍ତର କାର୍ଯ୍ୟସୂଚୀ ରହିଛି। କମିଶନ ପୁରୀ ଜିଲ୍ଲାରେ ଚାଲିଥିବା ପ୍ରକଳ୍ପଗୁଡ଼ିକରେ ବିନିଯୋଗ ହୋଇଥିବା ଅର୍ଥରାଶି ଏବଂ ଆବଶ୍ୟକୀୟ ଅର୍ଥ ଖର୍ଚ୍ଚ ସମ୍ପର୍କରେ ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା ଓ ସମୀକ୍ଷା କରିବେ। ଏ ସମ୍ପର୍କରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହନ୍ତି,
16ତମ ଫିନାନ୍ସ କମିଶନ ର ଚେୟାରପର୍ସନ ଶ୍ରୀ ଅରବିନ୍ଦ ପାନିଗ୍ରିଆ ମହୋଦୟ ଏବଂ ତାଙ୍କ ସମସ୍ତ ଅନରେବଲ୍ ମେମ୍ବର୍ସ ଆଜି ପୁରୀ ଜିଲ୍ଲାର ଗସ୍ତରେ ଅଛନ୍ତି। ସେମାନେ ଆଜି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦର୍ଶନ ବି କଲେ ଏବଂ ସେ ବିଭିନ୍ନ ବିଭାଗର ଯେଉଁ କାର୍ଯ୍ୟକ୍ରମ ଅଛି ତା ଉପରେ ବି ଆଜି ଆଲୋଚନା ରଖିଛନ୍ତି ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ସହିତ। ତତ୍ସହିତ ସେ ଫେରିବା ସମୟରେ କୋଣାର୍କର ମଧ୍ୟ ସନ୍ ଟେମ୍ପୁଲ ମଧ୍ୟ ଭିଜିଟ୍ କରିବେ। ତ ମୋଟାମୋଟି ଏହି ଗସ୍ତଟି ରହିଛି ଏବଂ ଯେମିତି ସେ ବିଭିନ୍ନ ଆମର ଯେଉଁ ଫିନାନ୍ସ କମିଶନ ଗ୍ରାଣ୍ଟସ୍ର କେମିତି ଉପଯୋଗ ହୋଇଛି, ବିଭିନ୍ନ ବିଭାଗର କ'ଣ ରିକ୍ୱାରମେଣ୍ଟ ଅଛି ତା ଉପରେ ବି ଡିଟେଲ୍ ଡିସ୍କସନ୍ କରିବେ।
କମିଶନ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ପ୍ରମୁଖ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର 11ତମ ସମାବର୍ତ୍ତନ ଉତ୍ସବକୁ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଡକ୍ଟର ହରିବାବୁ କମ୍ବମ୍ପାଟି ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ୟୁଜି ପିଜି ଏବଂ ପିଏଚ୍ଡି ପାଠ ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଛି। 2023-24 ଶିକ୍ଷାବର୍ଷରେ ୟୁଜି ଏବଂ ପିଜି ପାଠ୍ୟକ୍ରମ ସମାପ୍ତ କରିଥିବା 29,283 ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ବିଶ୍ୱବିଦ୍ୟାଳୟର 19 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ଦିଆଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଡିଆର୍ଡିଓ ନିର୍ଦ୍ଦେଶକ ଡକ୍ଟର ବିନୟ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ମାଘ ଶୁକ୍ଳ ଅଷ୍ଟମୀ ତିଥିରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ। ଦତ୍ତ ମହାପାତ୍ର ଓ ଅନ୍ୟାନ୍ୟ ସେବକମାନେ ଶ୍ରୀଜୀଉମାନଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସମ୍ପାଦନ କରିବେ। ଏନେଇ ସନ୍ଧ୍ୟା 5ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ଲମତାଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରଠାରେ ନିପୁଣ ଓଡ଼ିଶା ମେଳା କହ୍ନେଇମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାମୂହିକ ନିପୁଣ ଓଡ଼ିଶା ସଙ୍ଗୀତ ଓ ନିପୁଣ ଓଡ଼ିଶା ଶପଥପାଠ ହୋଇଥିଲା। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 9 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଇଂଲଣ୍ଡ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ପାଇଁ ଆଜିଠାରୁ ଅଫ୍ଲାଇନ୍ରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଏଥିପାଇଁ ଷ୍ଟାଡିୟମ ନିକଟରେ 4ଟି ଟିକେଟ୍ କାଉଣ୍ଟର କରାଯାଇଛି। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ପ୍ରାଣୀସମ୍ପଦ ଓ ମତ୍ସ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ରୟାଲ୍ ପଡ଼ିଆଠାରେ ଦୁଇଦିନିଆ ପ୍ରାଣୀସମ୍ପଦ ମେଳାକୁ ଜିଲ୍ଲାପାଳ ଅନ୍ୟା ଦାସ ଉଦ୍ଘାଟନ କରିଛନ୍ତି। ମେଳାର 35 ଷ୍ଟଲରେ ଉଭୟ ପ୍ରାଣୀ ଓ ମତ୍ସ୍ୟ ବିଭାଗର ଉନ୍ନୟନକୁ ନେଇ ବିଭିନ୍ନ ପ୍ରଦର୍ଶନୀ କରାଯାଇଛି। ମାଛ ଚାଷ, କୁକୁଡ଼ା, ବତକ ଓ ଗୋପାଳନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାକୁ ଜିଲ୍ଲାର ଯୁବ ଉଦ୍ୟୋଗୀଙ୍କୁ ବୀର ମହାରାଜପୁର ବିଧାୟକ ରଘୁନାଥ ଜଗଦଳା ପରାମର୍ଶ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ସଦସ୍ୟଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୋଗଦେଇ ଶିଶୁ ଅଧିକାର ସୁରକ୍ଷା ଏବଂ ଅନ୍ୟାନ୍ୟ କିଶୋର ନ୍ୟାୟ ଅଧିନିୟମ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ପ୍ରୟାଗରାଜର ମହାକୁମ୍ଭ ମେଳାରେ ଯୋଗଦେଇ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ। ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। କହିଲେ, ରାଜ୍ୟର 53,845 ରାଜସ୍ୱ ଗ୍ରାମର ବିକାଶ ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ 16 ଅର୍ଥ କମିଶନ ଅଧ୍ୟକ୍ଷ ଓ ସଦସ୍ୟବୃନ୍ଦ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ କରିବେ ସାକ୍ଷାତ ଆଲୋଚନା ଏବଂ ପୁରୀ ଶ୍ରୀମନ୍ଦିରରେ ଆଜି ମାଘ ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀଜୀଉଙ୍କର ହେବ ବନକଲାଗି ନୀତି। ସନ୍ଧ୍ୟା 5ଟାରୁ ରାତି 10ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।